ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ ଯେବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିବେ ବି କେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ ଯେବେ। ପୁତଳ ତରଙ୍ଗ ସାଗର ବକ୍ଷର ଦେଖି ଶଙ୍କା ଭୟ ମନେ ଜାଗେ, ନାହିଁ ତ ମୋ ତରି ମୁନୁ ହେ ନାଉରି, କିଏ କରିବ ପାରି ମୋତେ ଦେବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିବି କେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମର ପଥ ପ୍ରଦର୍ଶିକା ବେତାର ଅନୁଷ୍ଠାନ ପକ୍ଷରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆପଣଙ୍କର ଆଗ୍ରହକୁ ଦେଖି ମଧ୍ୟ ଆମେ ବିଶେଷ ଆନନ୍ଦିତ। କେବଳ ସେତିକି ନୁହେଁ, ଆପଣ ଅନ୍ୟମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ଉତ୍ସାହିତ କରୁଥିବାର ଜାଣି ଆଉ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ସେମାନଙ୍କୁ ଉତ୍ସାହିତ କରୁଥିବାର ଜାଣି ଆମେ ବିଶେଷ ଖୁସି। ପ୍ରଭୁ ଆପଣଙ୍କର ଆଶୀର୍ବାଦ କରନ୍ତୁ ଓ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ। ଆସନ୍ତୁ ବର୍ତ୍ତମାନ ଆମେ ପ୍ରାର୍ଥନାରେ ପ୍ରଭୁଙ୍କ ନିକଟକୁ ଯିବା ଏବଂ ଏହି ସମୟରେ କେତେକ ଶ୍ରୋତାବନ୍ଧୁମାନଙ୍କର ପ୍ରାର୍ଥନାର ଅନୁରୋଧ ଆମେ ପ୍ରଭୁଙ୍କ ନିକଟରେ ରଖିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ସତ୍ୟତା ପାଇଁ, ତୁମର ଆଶୀର୍ବାଦ ପାଇଁ। ପ୍ରଭୁ ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କହିବା ପାଇଁ ଯାଉଅଛ। ମାତ୍ର ପ୍ରଭୁ, ତୁମେ ଆମ ପ୍ରତ୍ୟେକଙ୍କୁ ଏକ ସରଳ ହୃଦୟ ଦାନ କର, ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ। ନିବେଦନ ପ୍ରାର୍ଥନା କରୁଅଛୁ ବିଶେଷରେ ପ୍ରଭୁ ଯେତେ ଶ୍ରୋତାବନ୍ଧୁମାନେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସ୍ପର୍ଶ କର, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର, ତୁମେ ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ହୁଅ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ପରିବାରକୁ ତୁମେ ଆଶୀର୍ବାଦ କର, ଯେଉଁମାନେ ସୁସ୍ଥତା ଅପେକ୍ଷା କରନ୍ତି ପ୍ରଭୁ ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ତୁମେ ସେମାନଙ୍କୁ ସମସ୍ୟାରୁ ରକ୍ଷା କର। ଯେଉଁମାନେ ନିଜର ପରିବାର ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ପ୍ରତ୍ୟେକ ପରିବାରକୁ ତୁମେ ସୁରକ୍ଷା କର, ପିଲାମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ପ୍ରତ୍ୟେକଙ୍କର ତୁମେ ସହାୟ ହୁଅ ଏବଂ ପ୍ରତ୍ୟେକ ପରିବାରକୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ତୁମରି ଶାନ୍ତି, ଆନନ୍ଦ, ସୁସ୍ଥତା ଦେଇ ପ୍ରତ୍ୟେକଙ୍କୁ ତୁମେ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିୟ 2 ପର୍ବର 7 ଓ 8 ପଦ 2 ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇବା ପାଇଁ ଚାହେଁ, ଗତ ପାଠରେ ଆମେ ଖ୍ରୀଷ୍ଟ ଯୀଶୁଙ୍କର ମନ ସମ୍ପର୍କରେ କିଛି ଆଲୋଚନା କରିଥିଲୁ। ବର୍ତ୍ତମାନ ଆମେ ଦ୍ୱିତୀୟ ପଦକ୍ଷେପ ମଧ୍ୟକୁ ଯିବା। ତେବେ ଦେଖନ୍ତୁ ଫିଲିପିୟ 2 ପର୍ବର 7 ପଦରେ ଏହିପରି ଲେଖା ଅଛି, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ଲେଖା ଅଛି, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ବର୍ତ୍ତମାନ ପ୍ରଶ୍ନ ଉଠେ ଯେ ସେ କେଉଁ ବିଷୟରୁ ଆପଣାକୁ ଶୂନ୍ୟ କଲେ। ପ୍ରକୃତରେ ସେ ଈଶ୍ୱରତ୍ୱରୁ ନିଜକୁ ଶୂନ୍ୟ କଲେ ନାହିଁ, କାରଣ ସେ ଏହି ଜଗତରେ ମଧ୍ୟ ଜଣେ ମନୁଷ୍ୟ ପରି ମନୁଷ୍ୟ ଥିଲେ ଓ ଈଶ୍ୱର ପରି ଈଶ୍ୱର ଥିଲେ, ଯେହେତୁ ସେ ଆଦ୍ୟରୁ ଈଶ୍ୱର ଥିଲେ। ଅନେକ ଅଛନ୍ତି ଯେଉଁମାନେ କି କହନ୍ତି ଯେ ସେ ତାହାଙ୍କର ଈଶ୍ୱରତ୍ୱରୁ ନିଜକୁ ଶୂନ୍ୟ କଲେ। ଆଦ୍ୟ ମଣ୍ଡଳୀର ସମସ୍ତ ଜ୍ଞାନଧାରୀମାନେ ପ୍ରଥମ ଭ୍ରାନ୍ତ ମତ ପ୍ରଚଳନ କରି କହିଲେ ଯେ ସେ ତାହାଙ୍କର ଈଶ୍ୱରତ୍ୱରୁ ନିଜକୁ ଶୂନ୍ୟ କଲେ। ତାହା ହେଉଛି ଯେ ତାହାଙ୍କର ବାପ୍ତିସ୍ମ ସମୟରେ ସେହି ଈଶ୍ୱରତ୍ୱ ତାହାଙ୍କ ମଧ୍ୟରେ ପ୍ରବେଶ କଲା ଓ କୃଷରେ ତାହାଙ୍କୁ ପରିତ୍ୟାଗ କଲା। ତେବେ ଏହି ବିଷୟ ଈଶ୍ୱରଙ୍କ ବାକ୍ୟରେ କୌଣସି ସ୍ଥାନରେ ପ୍ରକାଶ କରାଯାଇ ନାହିଁ ଯେ ସେ ତାହାଙ୍କର ଈଶ୍ୱରତ୍ୱରୁ ନିଜକୁ ଶୂନ୍ୟ କଲେ ବୋଲି। ସେ କିଛି ବିଷୟରୁ ନିଜକୁ ଶୂନ୍ୟ କଲେ, ମାତ୍ର ଏହା ତାହାଙ୍କର ଈଶ୍ୱରତ୍ୱ ନୁହେଁ। ସେ ଯେତେବେଳେ ମରିୟମଙ୍କ କୋଳରେ ଥିଲେ ସେତେବେଳେ ମଧ୍ୟ ସେ ଶତପ୍ରତିଶତ ଈଶ୍ୱର ଥିଲେ। ଏପରି କୌଣସି ଏକ ସମୟ ନଥିଲା ଯେଉଁ ସମୟରେ ସେ ଈଶ୍ୱର ନଥିଲେ। ଯୋହନ 1 ପର୍ବର 1 ପଦରୁ 3 ପଦ ମଧ୍ୟରେ ଓ 14 ପଦରେ ଏହିପରି ଲେଖା ଅଛି, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ, ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ, ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା, ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ଆଉ ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ। ତାହେଲେ ସେ ଯେତେବେଳେ ଏହି ଜଗତକୁ ଆସିଲେ ସେତେବେଳେ ସେ କେଉଁ ବିଷୟରୁ ଆପଣାକୁ ଶୂନ୍ୟ କଲେ? ମୁଁ ବିଶ୍ୱାସ କରେ ଯେ ସେ ଈଶ୍ୱରତ୍ୱର ବିଶେଷ ଅଧିକାରରୁ ନିଜକୁ ଶୂନ୍ୟ କଲେ। ସେ ଏହି ଜଗତରେ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ୟରେ ବାସ କଲେ, ସେ ନିଜକୁ ସୀମିତ କଲେ। ମାତ୍ର ସେମାନେ ନିଜେ ନିଜର ସୀମାରେଖାରେ ଥିଲେ। ଏପରି ଏକ ସମୟ ନଥିଲା ଯେତେବେଳେ କି ସେ ଈଶ୍ୱର ନଥିଲେ। ସେ ମନୁଷ୍ୟ ହେବାରୁ ଈଶ୍ୱରଙ୍କଠାରୁ ନ୍ୟୁନ ନଥିଲେ, ତଥାପି ସେ ତାହାଙ୍କର ଈଶ୍ୱରତ୍ୱର ବିଶେଷ ଅଧିକାରରୁ ନିଜକୁ ଶୂନ୍ୟ କଲେ। ପ୍ରଭୁ ଯୀଶୁ ଯେତେବେଳେ ଏହି ଧରାପୃଷ୍ଠରେ ଜନ୍ମଗ୍ରହଣ କଲେ ସେତେବେଳେ ଅଳ୍ପ କେତେକ ମେଷପାଳକ ଓ ପଣ୍ଡିତମାନଙ୍କର ଓ ଏପରିକି ଦୂତଗଣର ଉପସ୍ଥିତି ପ୍ରଭୁ ଯୀଶୁଙ୍କ ନିମନ୍ତେ ଏକ ଦୁଃଖର ବିଷୟ ଥିଲା, କାରଣ କେବଳ ସେହି ଲୋକମାନଙ୍କର ଉପସ୍ଥିତି ତାହାଙ୍କ ନିମନ୍ତେ ଯଥେଷ୍ଟ ନଥିଲା। ମାତ୍ର ସମଗ୍ର ବିଶ୍ୱର ଜନତା ସେଠାରେ ଉପସ୍ଥିତ ରହିବା ଉଚିତ ଥିଲା। ଈଶ୍ୱରଙ୍କର ସମସ୍ତ ବାର୍ତ୍ତାବାହକମାନେ ସେଠାରେ ଉପସ୍ଥିତ ରହିବା ଉଚିତ ଥିଲା। ରୋମ୍ର ଯାଜକ ସମାଜ ସେଠାରେ ଉପସ୍ଥିତ ରହିବା ଉଚିତ ଥିଲା। ପୂର୍ବ ଦେଶରୁ କେବଳ ଅଳ୍ପ କେତେକ ପଣ୍ଡିତ ସେଠାରେ ଉପସ୍ଥିତ ରହିବା ଉଚିତ ନଥିଲା। ମାତ୍ର ପଶ୍ଚିମରୁ, ଉତ୍ତରରୁ ଓ ଦକ୍ଷିଣରୁ ଆସିବା ଉଚିତ ଥିଲା। ଆହୁରି ମଧ୍ୟ ସେଦିନ ଜେରୁସାଲେମ ମନ୍ଦିର ଶୂନ୍ୟ ରହିବା ଉଚିତ ଥିଲା। ସେମାନେ ସମସ୍ତେ ବେଥଲିହେମକୁ ଯିବାର ଥିଲା, ମାତ୍ର ସେମାନେ ଗଲେ ନାହିଁ। ସେ କାହିଁକି ସେମାନଙ୍କୁ ଆସିବା ନିମନ୍ତେ ବାଧ୍ୟ କଲେ ନାହିଁ? କାରଣ ସେ ତାହାଙ୍କର ଈଶ୍ୱରତ୍ୱର ଅଧିକାରକୁ ଶୂନ୍ୟ କରିଥିଲେ। ସେ ଏକ ଦୁର୍ଗନ୍ଧମୟ ଓ ଅପରିଷ୍କାର ସ୍ଥାନରେ ଜନ୍ମଗ୍ରହଣ କରିବାକୁ ପସନ୍ଦ କଲେ। ସେ ନାଜରିତ ନାମକ ଏକ ଦରିଦ୍ର ଗ୍ରାମରେ ଲାଳିତ ପାଳିତ ହେବାକୁ ଚାହିଁଲେ। ସେ ଏକ ଅଜଣା ତଥା ଅପରିଚିତ ବଢ଼େଇ ହୋଇ ରହିବାକୁ ଚାହିଁଲେ। ସେ ତାହାଙ୍କ ସହିତ ସେହି ମହିମାମୟ ଜ୍ୟୋତିକୁ ସଦାସର୍ବଦା ରଖିପାରିଥାନ୍ତେ, କିନ୍ତୁ ସେ ତାହା କଲେ ନାହିଁ। ଏପରିକି ଇସ୍କାରିଓତ୍ ଜିହୁଦା ମଧ୍ୟ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା। ସେ ତାହାଙ୍କର ସେହି ଗୌରବର ଜ୍ୟୋତି ଦ୍ୱାରା ଅନ୍ୟ ଲୋକମାନଙ୍କଠାରୁ ପୃଥକ୍ ହୋଇ ରହିବାକୁ ଚାହିଁଲେ ନାହିଁ। ମାତ୍ର ସେ ଜଣେ ମଣିଷ ପରି ମଣିଷ ହେଲେ, କିନ୍ତୁ ସେ ମଧ୍ୟ ଈଶ୍ୱର ଥିଲେ, ଯିଏକି ଦେହବନ୍ତ ହୋଇ ପ୍ରକାଶିତ ହେଲେ। ସେ ତାହାଙ୍କର ଈଶ୍ୱରତ୍ୱର ଅଧିକାରକୁ ଶୂନ୍ୟ କଲେ। ତେବେ ଏହି ବିଷୟରେ ମୁଁ ଭାବୁଛି ଆମେ ନିଶ୍ଚିତ ହୋଇପାରିବା, କାରଣ ସେ ଏହି ଜଗତରେ ତାହାଙ୍କର ସୁସମାଚାର କାର୍ଯ୍ୟ ସମାପ୍ତ କରିବା ପରେ ସେ ଶେଷ ରାତ୍ରରେ ତାଙ୍କର ଶିଷ୍ୟମାନଙ୍କୁ ଏକତ୍ର କରି ପିତା ଈଶ୍ୱରଙ୍କ ନିକଟରେ ଏକ ଚମତ୍କାର ପ୍ରାର୍ଥନା କରି କହିଲେ, ଆଉ ଏବେ ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋର ଯେଉଁ ମହିମା ଥିଲା, ତଦ୍ୱାରା ତୁମ୍ଭେ ମୋତେ ତୁମ୍ଭ ସହିତ ମହିମାନ୍ୱିତ କର। ଭଲଭାବେ ଏହାକୁ ଲକ୍ଷ୍ୟ କରନ୍ତୁ, ସେ ତାହାଙ୍କର ମହିମାର ସୁରକ୍ଷା ନିମନ୍ତେ ପ୍ରାର୍ଥନା କଲେ, ମାତ୍ର ସେ ତାହାଙ୍କର ଈଶ୍ୱରତ୍ୱର ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିନଥିଲେ, କାରଣ ସେ ତାହାଙ୍କର ଈଶ୍ୱରତ୍ୱକୁ କେବେ ହେଲେ ପରିତ୍ୟାଗ କରିନଥିଲେ। କିନ୍ତୁ ବର୍ତ୍ତମାନ ଯେହେତୁ ସେ ସ୍ୱର୍ଗକୁ ଫେରିଯାଉଅଛନ୍ତି, ସେ ତାହାଙ୍କର ସେହି ମହିମା, ମହିମାର ଆଲୋକ, ଈଶ୍ୱରତ୍ୱର ପରମାଧିକାରର ସୁରକ୍ଷା ନିମନ୍ତେ ପ୍ରାର୍ଥନା କରନ୍ତି। ପ୍ରକୃତରେ ସେ ତାହା ପରିତ୍ୟାଗ କରିଥିଲେ। ଏହାପରେ ତୃତୀୟ ପଦକ୍ଷେପ ହେଉଛି, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଜଣେ ଦାସ ରୂପେ ଆସିଲେ। ସେ ବଢ଼େଇ କାମ କଲେ। ସେ ଏହି ଜଗତକୁ ଜଣେ ଦିନହୀନ ରୂପେ ଆସିଲେ। ସେ ସାଧାରଣ ମନୁଷ୍ୟ ପରି ଜୀବନଯାପନ କଲେ। ସେ ଜଣେ ଦାସ ପରି ଜୀବନଯାପନ କଲେ, ଅନ୍ୟର ସେବା କଲେ। ସେ କାଇସରଙ୍କର ପ୍ରାସାଦରେ ଜନ୍ମଗ୍ରହଣ କରିପାରିଥାନ୍ତେ, କାରଣ ସେ ଜଣେ ରାଜା ଥିଲେ। କିନ୍ତୁ ସେ ସେହି ସମୟରେ ସେହି ଦାବି କଲେ ନାହିଁ। ପ୍ରକୃତରେ ଯେପର୍ଯ୍ୟନ୍ତ ସେ ସେହି ଜେରୁସାଲେମକୁ ବିଜୟର ସହିତ ଯାତ୍ରା କରିନଥିଲେ, ସେପର୍ଯ୍ୟନ୍ତ ସେ ଏହା କରିନଥିଲେ। ସେ ଏହି ଜଗତକୁ ଜଣେ ଶ୍ରମିକ ଭାବେ ଆସିଲେ, ଜଣେ ନମ୍ର ଲୋକ ଭାବେ, ଜଣେ କ୍ଷୁଦ୍ର ମାନବ ରୂପେ ଆସିଲେ। ଜଣେ ମନୁଷ୍ୟ ହେବା ନିମନ୍ତେ ସେ କେବଳ ନିଜକୁ ନମ୍ର କଲେ ନାହିଁ, କିନ୍ତୁ ସେ ଅଧିକାଂଶଙ୍କ ମଧ୍ୟରେ ଆସିଲେ, ଯେଉଁଠାରେ ଆଜି ଆମମାନଙ୍କ ମଧ୍ୟରୁ ଅଧିକାଂଶ ଅଛୁ। ସେ କ୍ଷୁଦ୍ରମାନଙ୍କ ମଧ୍ୟରେ ଜଣେ ଥିଲେ। ଯିଶାୟ 11:10 ଯିଶାୟ ଲେଖନ୍ତି, ସେ ଯିଶିର ମୂଳ ରୂପେ ଆସିଲେ। ତେବେ ମୋର ମନରେ ପ୍ରଶ୍ନ ଆସେ, ଯିଶାୟ କାହିଁକି ତାହାଙ୍କୁ ଦାଉଦଙ୍କ ମୂଳ ବୋଲି କହିଲେ ନାହିଁ? ତେବେ ମୁଁ ଏହାର କାରଣକୁ ଆବିଷ୍କାର କରିଅଛି। ଯେତେବେଳେ ପ୍ରଭୁ ଯୀଶୁ ଜନ୍ମଗ୍ରହଣ କଲେ, ସେତେବେଳେ ମରିୟମ୍, ଯିଏକି ଦାଉଦଙ୍କ ବଂଶଧର ଥିଲେ, ଆଉ ଜୋସେଫ୍, ଯିଏକି ଆଉ ଏକ ମୂଳରୁ ଦାଉଦଙ୍କ ବଂଶଧର ଥିଲେ, ଜଣେ ଚଷା ପରିବାରର ଥିଲେ। ସେମାନେ ସେହି ନାଜରିତ ନାମକ ଏକ କ୍ଷୁଦ୍ର ତଥା ଦରିଦ୍ର ଗ୍ରାମରେ ବାସ କରୁଥିଲେ। ତାହେଲେ ଯୀଶୁ କ'ଣ ଦାଉଦଙ୍କ ବଂଶଧର ନଥିଲେ? ହଁ, ସେ ଦାଉଦଙ୍କର ବଂଶଧର ଥିଲେ। ଦାଉଦ ଜଣେ ଅଭିଷିକ୍ତ ରାଜା ଥିଲେ, କିନ୍ତୁ ତାହାଙ୍କର ପିତା ଯିଶି ବେଥଲିମରେ ଜଣେ କୃଷକ ଥିଲେ ଓ ତାହାଙ୍କର ବଂଶଧର ସେହି ଚାଷୀ ପରିବାରର ମଧ୍ୟରେ ରହିଯାଇଥିଲେ। ଆମର ପ୍ରଭୁ ଯୀଶୁ ଜଣେ ଚଷା ପରିବାର ମଧ୍ୟରେ ଜନ୍ମଗ୍ରହଣ କରିଥିଲେ। ସେ ଦାସ ରୂପ ଧାରଣ କଲେ। ଚତୁର୍ଥ ପଦକ୍ଷେପ ହେଉଛି ସେ ମନୁଷ୍ୟ ସଦୃଶ ହେଲେ। ଯେତେବେଳେ ମୁଁ ଏହି ବିଷୟ ନେଇ ଚିନ୍ତା କରୁଥିଲି ଯେ ପ୍ରଭୁ ଯୀଶୁ ମନୁଷ୍ୟ ସଦୃଶ ହୋଇ ଆପଣାକୁ ନମ୍ର କଲେ, ତାହା ମୋତେ ସେତେଦୂର ପ୍ରଭାବିତ କରିପାରିନଥିଲା। କାରଣ ମୁଁ ଜଣେ ମନୁଷ୍ୟ ଓ ମୁଁ ମନୁଷ୍ୟ ହୋଇ ରହିବାକୁ ପସନ୍ଦ କରେ। ଜଣେ ମନୁଷ୍ୟ ହେବା ଦ୍ୱାରା ଯେ ତାହା ଏକ ନମ୍ରତାକୁ ପ୍ରକାଶ କରେ, ତାହା ମୁଁ ଲକ୍ଷ୍ୟ କରିବାକୁ ପାରେ ନା। ଜଣେ ମନୁଷ୍ୟ ମନୁଷ୍ୟ ରୂପ ଧାରଣ କରିବା ଦ୍ୱାରା ତାହା ତାହାର ମର୍ଯ୍ୟାଦାକୁ ପ୍ରକାଶ କରେ, ଆଉ ତାହା ଅତି ଚମତ୍କାର ବିଷୟ। ତାହେଲେ ତାହା କିପରି ଏକ ନମ୍ରତାର ବିଷୟକୁ ପ୍ରକାଶ କରିବ? ତେବେ ଏହି ବିଷୟକୁ ବୁଝିବା ନିମନ୍ତେ ଏଠାରେ ମୁଁ ଏକ ଦୃଷ୍ଟାନ୍ତଟିକୁ ଆଣି ଉପସ୍ଥାପିତ କରିବାକୁ ଚାହେଁ, ଯାହାକି ମାନବ ରୂପ ଧାରଣ କରିବାରେ ଖ୍ରୀଷ୍ଟଙ୍କର ନମ୍ରତାର ବିଷୟକୁ ବୁଝିବା ନିମନ୍ତେ ମୋତେ ଓ ଆପଣଙ୍କ ପାଇଁ ବିଶେଷ ସହାୟକ ହୋଇପାରିବ। ଧରିନିଅନ୍ତୁ ଆପଣ ଯେଉଁ ଘରେ ବାସ କରୁଅଛନ୍ତି ସେହି ସ୍ଥାନରେ ପିମ୍ପୁଡ଼ିମାନେ ଆପଣଙ୍କ ଚିନି ରଖିବା ପାତ୍ରରେ ପଶି ଆପଣଙ୍କୁ ବହୁତ ହଇରାଣ କରୁଛନ୍ତି, କିନ୍ତୁ ଆପଣ ସେମାନଙ୍କୁ ଯଦିଓ ଘୃଣା କରନ୍ତି, ମାତ୍ର ସେମାନଙ୍କୁ ମାରିବା ପାଇଁ ଚାହାନ୍ତି ନାହିଁ। ଆପଣ ସେମାନଙ୍କୁ ରକ୍ଷା କରିବାକୁ ଚାହାନ୍ତି ଓ ସେମାନଙ୍କୁ ଏକ ସମ୍ବାଦ ଦେବାକୁ ଚାହାନ୍ତି, ଦେଖ ମୁଁ ତୁମମାନଙ୍କୁ ମାରିବା ପାଇଁ ଚାହେଁ ନାହିଁ, କିନ୍ତୁ ମୁଁ ତୁମମାନଙ୍କୁ ରକ୍ଷା କରିବାକୁ ଚାହେଁ। ତୁମେମାନେ ସେହି ଚିନି ରଖିବା ପାତ୍ରରୁ ବାହାରି ଯାଅ ଓ ପାଣି ରଖିବା ପାତ୍ରରୁ ବାହାରେ ରୁହ, ମୁଁ ତୁମମାନଙ୍କୁ ବାହାରେ ଚିନି ଓ ପାଣି ଯୋଗାଇଦେବି। ମୁଁ ତାହା କରିବା ନିମନ୍ତେ ବିଶେଷ ଖୁସି ହେବି ଯଦି ତୁମେମାନେ ବାହାରେ ରହିବ। କିନ୍ତୁ ଆପଣ କିପରି ସେହି ପିମ୍ପୁଡ଼ିମାନଙ୍କୁ ସମ୍ବାଦ ଦେବେ ତାହା ଜାଣିପାରୁନାହାନ୍ତି, କିନ୍ତୁ ଆପଣଙ୍କୁ ସେହି ସମ୍ବାଦ ଦେବା ନିମନ୍ତେ ଏକ ପିମ୍ପୁଡ଼ି ପରି ହେବାକୁ ଅଛି। ବର୍ତ୍ତମାନ ଧରିନିଅନ୍ତୁ ସେହି ପିମ୍ପୁଡ଼ିମାନଙ୍କ ରୂପ ଧାରଣ କରିବା ନିମନ୍ତେ ଆପଣଙ୍କର କ୍ଷମତା ଅଛି, କିନ୍ତୁ ଆପଣ ଭାବୁଛନ୍ତି ଯେ ଆପଣ ଯଦି ସେହି ପିମ୍ପୁଡ଼ିର ରୂପ ଧାରଣ କରିବେ ତାହେଲେ କେତେକ ଲୋକ ଆପଣଙ୍କୁ ଦଳି ପକାଇବେ। କିନ୍ତୁ ଶୁଣନ୍ତୁ, ଆପଣ ଯଦି ଏକ ପିମ୍ପୁଡ଼ିର ରୂପ ଧାରଣ କରନ୍ତି ଯେଉଁଠାରୁ କି ଆପଣ ପିମ୍ପୁଡ଼ିର ସ୍ଥିତିକୁ ଖସି ଆସିଛନ୍ତି, ତାହିଁ ହେବ ନମ୍ରତାର ବିଷୟ। କ'ଣ ଏହା ହେବ ନାହିଁ କି? କିନ୍ତୁ ଆପଣ ଏକ ପିମ୍ପୁଡ଼ି ହେବା ନିମନ୍ତେ ଘୃଣା କରିବେ, କିନ୍ତୁ ପ୍ରିୟ ବନ୍ଧୁ ତାହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ତୁଳନାରେ କିଛି ନୁହେଁ। ଯେତେବେଳେ କି ସେ ସେହି ସ୍ୱର୍ଗୀୟ ମହିମାକୁ ପରିତ୍ୟାଗ କରି ଜଣେ ମନୁଷ୍ୟ ରୂପୀ ହେଲେ ଓ ଆମମାନଙ୍କର ଦୁର୍ବଳତାକୁ ନିଜ ଉପରେ ବହନ କଲେ, ସେ ଈଶ୍ୱର ଥିଲେ କିନ୍ତୁ ସେ ଆମମାନଙ୍କ ନିମନ୍ତେ ମନୁଷ୍ୟ ଦେହଧାରୀ ହେଲେ, ଯେପରିକି ସେ ଆମମାନଙ୍କର ସୁଖ ଦୁଃଖରେ ସହଭାଗୀ ହୋଇପାରନ୍ତି। ସେ ସେହି ସ୍ୱର୍ଗୀୟ ସୁଖ ଓ ମହିମାକୁ ପରିତ୍ୟାଗ କରି ମନୁଷ୍ୟ ସଦୃଶ ହୋଇ ମନୁଷ୍ୟମାନଙ୍କ ମଧ୍ୟରେ ବାସ କଲେ ଓ ମନୁଷ୍ୟମାନଙ୍କ ପରି ସୁଖ ଦୁଃଖର ଅନୁଭୂତି ମଧ୍ୟ ଦେଇ ଜୀବନ ଅତିବାହିତ କଲେ, ଦୁଃଖ କଷ୍ଟ ସହ୍ୟ କଲେ, ସେ ଆମମାନଙ୍କର ଦୁର୍ବଳତା ସବୁ ବହନ କଲେ। ଜଣେ ସାଧାରଣ ମନୁଷ୍ୟ ଯେଉଁପରି ଅନୁଭୂତି ମଧ୍ୟ ଦେଇ ଗମନ କରେ, ସେ ମଧ୍ୟ ଜଣେ ମନୁଷ୍ୟ ପରି ମନୁଷ୍ୟ ହୋଇ ସେହିପରି ଅନୁଭୂତି ମଧ୍ୟ ଦେଇ ଗମନ କଲେ। ଦୁଇ ପର୍ବର ଆଠ ପଦରେ ଲେଖା ଅଛି, ପୁଣି ମନୁଷ୍ୟ ଭାବରେ ଦେଖାଯାଏ ମୃତ୍ୟୁ ପର୍ଯ୍ୟନ୍ତ, ହଁ କୃଷ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। ପଞ୍ଚମ ପଦକ୍ଷେପ ହେଉଛି ସେ ନିଜକୁ ନମ୍ର କଲେ। ଏହା ସାଧନ କରିବା ଅତି ଜଟିଳ ବିଷୟ। ଆମେ ନିଜକୁ ନମ୍ର କରିବା ନିମନ୍ତେ ଅତି କଷ୍ଟବୋଧ କରୁ, ମାତ୍ର ଆମମାନଙ୍କର ପ୍ରଭୁ ଯୀଶୁ ସେ ନିଜକୁ ନମ୍ର କଲେ। ଆପଣ ଓ ମୁଁ ଆମେ ଜଣଙ୍କର କାର୍ଯ୍ୟ ଦ୍ୱାରା ବା କଥା ଦ୍ୱାରା ନିଜକୁ ନମ୍ର କରୁଅଛୁ, ଯାହାକି ଆମମାନଙ୍କୁ ନମ୍ର କରାଉଅଛି। କିନ୍ତୁ ଲକ୍ଷ୍ୟ କରନ୍ତୁ, ଖ୍ରୀଷ୍ଟ ନିଜକୁ ନମ୍ର କଲେ, ସେ କାହା କଥା ଦ୍ୱାରା ନିଜକୁ ନମ୍ର କଲେ ନାହିଁ। ଏହା କରିବା ଅତି ଜଟିଳ ବିଷୟ। ଆମେ ନିଜକୁ ନମ୍ର କରିବା ନିମନ୍ତେ କଷ୍ଟକର ହୁଏ, କିନ୍ତୁ ଆମର ପ୍ରଭୁ ଯୀଶୁ ନିଜକୁ ନମ୍ର କଲେ, ଆଉ ତାହା ପୂରାପୂରି ଭିନ୍ନ। ବର୍ତ୍ତମାନ ଆମେ ଷଷ୍ଠ ପଦକ୍ଷେପ ମଧ୍ୟକୁ ଯିବା। ଲେଖା ଅଛି, ସେ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହେଲେ। ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମୃତ୍ୟୁ ଅନିବାର୍ଯ୍ୟ, ଯେହେତୁ ପାପର ବେତନ ମୃତ୍ୟୁ। କିନ୍ତୁ ଖ୍ରୀଷ୍ଟଙ୍କ ନିମନ୍ତେ ମୃତ୍ୟୁ ଅନିର୍ବାର୍ଯ୍ୟ ନଥିଲା, କାରଣ ସେ କୌଣସି ପାପ କରିନଥିଲେ। ମାତ୍ର ସେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁବରଣ କଲେ, ଯେପରି ସେ ଆପଣଙ୍କୁ ଓ ମୋତେ ପାପରୁ ଉଦ୍ଧାର କରିବାକୁ ପାରନ୍ତି। ସେ ଏହି ଜଗତକୁ ମୃତ୍ୟୁଭୋଗ କରିବା ନିମନ୍ତେ ଆସିଲେ। ତାହାଙ୍କୁ ଯଦିଓ ମୃତ୍ୟୁଭୋଗ କରିବା ନିମନ୍ତେ ନଥିଲା, ମାତ୍ର ସେ ମୃତ୍ୟୁଭୋଗ କରିବା ନିମନ୍ତେ ଚାହିଁଲେ। ସେ ପିତା ଈଶ୍ୱରଙ୍କର ଯୋଜନାକୁ ସଫଳ କରିବା ନିମନ୍ତେ ତାହାଙ୍କର ବାଧ୍ୟ ହୋଇ ମୃତ୍ୟୁଭୋଗ କରିବା ନିମନ୍ତେ ଏହି ଜଗତକୁ ଆସିଲେ, ଯେପରି ସେ ସେହି ମୃତ୍ୟୁ ମଧ୍ୟ ଦେଇ ଆମମାନଙ୍କୁ ଅନନ୍ତ ଜୀବନର ଅଧିକାରୀ କରାନ୍ତି। ରୋମିଓ 6:23 ଲେଖା ଅଛି, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଏହାପରେ ସପ୍ତମ ପଦକ୍ଷେପ ମଧ୍ୟକୁ ଯିବା। ଲେଖା ଅଛି, ସେ କୃଷୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହେଲେ। ସେ କେବଳ ମୃତ୍ୟୁ ପର୍ଯ୍ୟନ୍ତ ନୁହେଁ, ମାତ୍ର କୃଷୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହେଲେ। ଏହି କୃଷୀୟ ମୃତ୍ୟୁ ଏକ ଅପମାନଜନକ ମୃତ୍ୟୁ ଥିଲା, ଏକ ଅଭିଶାପର ମୃତ୍ୟୁ ଥିଲା। ସେ ଅପରାଧୀ ନ ହେଲେ ମଧ୍ୟ ଅପରାଧୀମାନଙ୍କ ସହିତ ଗଣିତ ହେଲେ, ଅଭିଶପ୍ତ ନ ହେଲେ ମଧ୍ୟ ଅଭିଶପ୍ତମାନଙ୍କ ସହିତ ଗଣିତ ହେଲେ। କିନ୍ତୁ କ'ଣ ପାଇଁ? ଆପଣଙ୍କର ନିମନ୍ତେ ଓ ମୋ ନିମନ୍ତେ, ଅର୍ଥାତ୍ ଆପଣଙ୍କର ପାପ ନିମନ୍ତେ ଓ ମୋର ପାପ ନିମନ୍ତେ ସେ ମୃତ୍ୟୁଭୋଗ କଲେ, ଅର୍ଥାତ୍ ସେ ସେହି ଦଣ୍ଡ ବହନ କଲେ। ଆପଣ ଓ ମୁଁ, ଆମେ ଯେଉଁ ଦଣ୍ଡ ଭୋଗ କରିବାକୁ ଥିଲା ସେ ତାହା ବହନ କଲେ। ଆମ୍ଭମାନଙ୍କର ମୁକ୍ତିର ମୂଲ୍ୟ ସ୍ୱରୂପେ ସେ ଆପଣାର ପ୍ରାଣ ଦେଲେ, ଯେପରି ଆମ୍ଭେମାନେ ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହେଉ। ଈଶ୍ୱରଙ୍କ ନାମର ଧନ୍ୟବାଦ ହେଉ। ଏହା ହିଁ ହେଉଛି ଖ୍ରୀଷ୍ଟଙ୍କ ମନ, ଏହା ହିଁ ହେଉଛି ବାସ୍ତବ ନମ୍ରତା। ପ୍ରଭୁ ଆମମାନଙ୍କୁ ସେହି ନମ୍ରତାର ହୃଦୟ ପ୍ରଦାନ କରନ୍ତୁ ଓ ତାହାଙ୍କର ମନ ଦିଅନ୍ତୁ, ଯେପରି ଆମେ ତାହାଙ୍କର ଆଦର୍ଶକୁ ଆମମାନଙ୍କ ଜୀବନ ମଧ୍ୟ ଦେଇ ପ୍ରତିଫଳିତ କରିପାରିବା। ପ୍ରଭୁ ଆଜି ଆମ ପ୍ରତ୍ୟେକଙ୍କ ଜୀବନରୁ ତାହା ହିଁ ଚାହାନ୍ତି। ଆମେ କେବଳ ଯୀଶୁଖ୍ରୀଷ୍ଟ କହିଦେଲେ ହେବ ନାହିଁ, ଆମେ କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମମାନଙ୍କ ହୃଦୟ ମଧ୍ୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଦେଲେ ଯଥେଷ୍ଟ ନୁହେଁ, ମାତ୍ର ଆମମାନେ ତାହାଙ୍କୁ ଆମମାନଙ୍କର ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଆମମାନେ ତାହାଙ୍କର ମନ ଧାରଣ କରୁ, ତାହାଙ୍କ ପରି ନିଜକୁ ନମ୍ର କରୁ ଏବଂ ତାହାଙ୍କ ପରି ସେବାର ମନୋଭାବ ଧାରଣ କରୁ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟୀୟ ଜୀବନରେ ତାହା ହିଁ ହେଉଛି ଖ୍ରୀଷ୍ଟୀୟ ଆଦର୍ଶ। ପ୍ରଭୁ ଯୀଶୁ ଚାହାନ୍ତି ଯେପରି ଆମମାନେ ତାହାଙ୍କର ସେହି ଆଦର୍ଶ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରୁ। ସେ ଯେପରି ଆମମାନଙ୍କୁ ପ୍ରେମ କରି ଆମମାନଙ୍କ ନିମନ୍ତେ ଆପଣାର ପ୍ରାଣଦାନ କଲେ, ଆଉ ସେ ଚାହାନ୍ତି ଯେପରି ଆମମାନେ ମଧ୍ୟ ସେହିପରି ଅନ୍ୟମାନଙ୍କୁ ପ୍ରେମ କରୁ, ଅନ୍ୟମାନଙ୍କୁ କ୍ଷମା ଦେଉ, ଅନ୍ୟମାନଙ୍କର ସେବା କରୁ, ଅନ୍ୟମାନଙ୍କ ନିମନ୍ତେ ନିଜର ସ୍ୱାର୍ଥ ତ୍ୟାଗ କରୁ ଏବଂ ଅନ୍ୟମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଉ। ତେଣୁ ପ୍ରିୟ ବନ୍ଧୁ, ଆସନ୍ତୁ ଆଜି ଯେତେବେଳେ ପ୍ରଭୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କହୁଛନ୍ତି, ଆମମାନେ ଏହାକୁ ଉପେକ୍ଷା କରିବା ନାହିଁ, ମାତ୍ର ତାହାଙ୍କର ସେ ବାକ୍ୟ ଅନୁଯାୟୀ ଯେତେବେଳେ ଆମମାନେ ତାହାଙ୍କର ସନ୍ତାନ, ଆମମାନେ ତାହାଙ୍କୁ ଗ୍ରହଣ କରିଛୁ, ସେ ଆମମାନଙ୍କୁ ଗ୍ରହଣ କରିଅଛନ୍ତି, ଆମମାନଙ୍କ ଜୀବନରେ ଶାନ୍ତି ଦେଇଛନ୍ତି, ଆମମାନଙ୍କୁ ଉଦ୍ଧାର କରିଅଛନ୍ତି। ଆମେ ମଧ୍ୟ ସେହିପରି ଅନ୍ୟମାନଙ୍କ ପାଇଁ କାର୍ଯ୍ୟ କରୁ, ଅନ୍ୟମାନଙ୍କର ସେବା କରୁ, ଅନ୍ୟମାନଙ୍କୁ ପ୍ରେମ କରୁ, ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ କଢ଼ାଇ ଆଣୁ, ଅନ୍ୟମାନଙ୍କ ନିମନ୍ତେ ନିଜର ପ୍ରାଣ ଦେଉ। ତାହେଲେ ତାହିଁ ହେବ ବାସ୍ତବ ଖ୍ରୀଷ୍ଟୀୟ ମନ। ପ୍ରଭୁ ଚାହାନ୍ତି ଯେପରି ଆମମାନେ ଖ୍ରୀଷ୍ଟଙ୍କର ମନ ଧାରଣ କରୁ। ଏହା ଅତି ସହଜ ବିଷୟ ନୁହେଁ। ମାତ୍ର ଯେତେବେଳେ ଆମେ ଖ୍ରୀଷ୍ଟଙ୍କୁ ଆମମାନଙ୍କର ଜୀବନ ମଧ୍ୟରେ ସ୍ଥାନ ଦେବା, ଅଗ୍ରାଧିକାର ଦେବା, ସେତେବେଳେ ପ୍ରଭୁ ଆମମାନଙ୍କୁ ସେହି ପ୍ରକାର ଜୀବନଯାପନ କରିବା ପାଇଁ ସାହାଯ୍ୟ କରିବେ, ଶକ୍ତି ଦେବେ। ଆମମାନଙ୍କ ଜୀବନ ମଧ୍ୟ ଦେଇ ତାହାଙ୍କର ଆଲୋକ ଅନ୍ୟମାନଙ୍କ ନିକଟରେ ବିକଶିତ ହେବ, ପ୍ରକାଶିତ ହେବ। ତେଣୁ ଆସୁ, ଯେପରି ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ସଙ୍ଗେ ସଙ୍ଗେ ତାହାଙ୍କର ସ୍ୱଭାବ ଧାରଣ କରି ଅନ୍ୟମାନଙ୍କ ନିକଟରେ ମଧ୍ୟ ଆଦର୍ଶ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
তরি দিয়ে বাহি ডাকি কহুছ হাত বড়াই চিন্তা ছাড়ি মো হাত ধরিলে পার দিশে খেলি যাবি মু তোকে সমর্পি নিজকু তুম পাদ তলে সমর্পি নিজকু তুম পাদ তলে মহোদধি পারিহেবি কেবে জীবন সাগর তীরে সন্ধ্যা আসই নই যেবে জীবন সাগর তীরে সন্ধ্যা আসই নই যেবে বিগত দিনর কথা যেতে বসি মনে মনে ভাবে বিগত।
প্রিয় শ্রোতা, আপন ঈশ্বরক বাক্য শুনিবা নিমন্তে সময় দেইতিবারু আমি ধন্যবাদী। ଆପଣ ଯଦି ପ୍ରଭୁ ଯୀଶୁଙ୍କର ବାକ୍ୟ ବିଷୟରେ ଓ ତାହାଙ୍କର ପ୍ରେମ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ଯାହାକି ଆପଣଙ୍କୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପଥ ଦେଖାଇବ, ତାହେଲେ ଆମ ସହିତ ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ। ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ୍ ନମ୍ବର 9777221415।
ଆମର ଇମେଲ୍ ଆଡ୍ରେସ୍ଟି ଲେଖି ରଖନ୍ତୁ odia.ttb@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।